ആകാശവാണി. ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର. ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ 128ତମ ଜୟନ୍ତୀ ଅବସରରେ ଆଜି ପାଳନ କରାଯାଉଛି ପରାକ୍ରମ ଦିବସ. 76ତମ ସାଧାରଣତନ୍ତ୍ର ଦିବସ ପରେଡ୍ରେ ସ୍ୱର୍ଣ୍ଣିମ ଭାରତ ବିରାସତ୍ୱରୁ ବିକାଶ ଆଧାରିତ ପ୍ରଦର୍ଶିତ ହେବ 26ଟି ପ୍ରଜ୍ଞାପନ ମେଢ଼. ମହାରାଷ୍ଟ୍ର ଜଲଗାଓଁ ଟ୍ରେନ୍ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା 12କୁ ବୃଦ୍ଧି, ଶୋକ ପ୍ରକାଶ କଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ. ୱେଷ୍ଟବ୍ୟାଙ୍କର ଜେନିନ୍ ସହରରେ ଇସ୍ରାଏଲ୍ର ସାମରିକ ଅଭିଯାନ ଯୋଗୁଁ 10 ଜଣ ପାଲେଷ୍ଟାଇନ୍ଙ୍କର ମୃତ୍ୟୁ ଏବଂ ଇଡେନ୍ ଗାର୍ଡନ୍ T20 ବିଜୟ ସହ ଭାରତ ଇଂଲଣ୍ଡ ବିପକ୍ଷ 5ଟିକିଆ ସିରିଜ୍ରେ 1-0 ଆଗୁଆ. ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ 128ତମ ଜୟନ୍ତୀ ଆଜି ସମଗ୍ର ଦେଶରେ ପରାକ୍ରମ ଦିବସ ଭାବେ ପାଳନ କରାଯାଉଛି. ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ ଏହି ଅବସରରେ ନେତାଜୀଙ୍କ ଜନ୍ମସ୍ଥାନ ଓଡ଼ିଶା କଟକଠାରେ ଆଜିଠାରୁ 3-ଦିନିଆ ଉତ୍ସବ ପାଳନ କରାଯାଉଛି. ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଏହି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିବାର କାର୍ଯ୍ୟସୂଚୀ ରହିଛି. ବାରବାଟୀ ଦୁର୍ଗସ୍ଥିତ ଭିଲେଜ୍ ଗ୍ରାଉଣ୍ଡ ପଡ଼ିଆଠାରେ ଏହି ଅବସରରେ ଆୟୋଜିତ ହେବାକୁ ଥିବା ଶ୍ରଦ୍ଧାଞ୍ଜଳି ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭିଡ଼ିଓ ବାର୍ତ୍ତାରୁ ଆରମ୍ଭ ହେବ. ନେତାଜୀଙ୍କ ଜୀବନୀ ଉପରେ ଆଧାରିତ ପୁସ୍ତକ, ଫଟୋ ପ୍ରଦର୍ଶନୀ ଏବଂ ଚଳଚ୍ଚିତ୍ର ପ୍ରଦର୍ଶନ କରାଯିବାର କାର୍ଯ୍ୟସୂଚୀ ରହିଛି। ଏଥିସହିତ ନେତାଜୀଙ୍କ ବାସସ୍ଥାନରେ ଜାତୀୟ ପତାକା ଉତ୍ତୋଳନ କରାଯିବ। ପରାକ୍ରମ ଦିବସ ପାଳନ ପରିପ୍ରେକ୍ଷୀରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପ୍ରତିଯୋଗିତା ସହ ବିଭିନ୍ନ ସ୍ଥାନରେ କର୍ମଶାଳା ଆୟୋଜନ କରାଯାଇଛି। ବୀର ସୁରେନ୍ଦ୍ର ସାଏଙ୍କ 216ତମ ଜୟନ୍ତୀ ଆଜି ତାଙ୍କ ଜନ୍ମସ୍ଥାନ ଖିଣ୍ଡାଠାରେ ପାଳନ କରାଯିବ। ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ। ସମ୍ବଲପୁର ଜେଲ୍ ଛକଠାରେ ଥିବା ପ୍ରତିମୂର୍ତ୍ତିରେ ପ୍ରଶାସନ ଏବଂ ବିଭିନ୍ନ ସଂଗଠନ ପକ୍ଷରୁ ପୁଷ୍ପମାଲ୍ୟ ଅର୍ପଣ କରାଯିବାର କାର୍ଯ୍ୟସୂଚୀ ରହିଛି। ଓଡ଼ିଶାର ସମ୍ବଲପୁର ଜିଲ୍ଲା ଅନ୍ତର୍ଗତ ଖିଣ୍ଡାଠାରେ 1809 ବୀର ସୁରେନ୍ଦ୍ର ସାଏ ଜନ୍ମଗ୍ରହଣ କରିଥିଲେ। ପିଲାଟି ଦିନରୁ ବ୍ରିଟିଶ ସରକାରଙ୍କ ବିରୋଧରେ ସେ ସଂଗ୍ରାମରେ ଝାସ ଦେଇଥିଲେ। ଜୀବନର 37 ବର୍ଷ ତାଙ୍କର ଜେଲ୍ରେ ବିତିଥିଲା। ତାଙ୍କ ସ୍ମୃତି ଉଦ୍ଦେଶ୍ୟରେ ଆଜି ବିଭିନ୍ନ ସ୍ଥାନରେ ସମାରୋହମାନ ଆୟୋଜନ କରାଯାଇଛି। 76ତମ ସାଧାରଣତନ୍ତ୍ର ଦିବସ ପରେଡ୍ରେ ବିଭିନ୍ନ ରାଜ୍ୟ, କେନ୍ଦ୍ରଶାସିତ ଅଞ୍ଚଳ ଏବଂ କେନ୍ଦ୍ରୀୟ ମନ୍ତ୍ରଣାଳୟ ପକ୍ଷରୁ 26ଟି ପ୍ରଜ୍ଞାପନ ମେଢ଼ ପ୍ରଦର୍ଶନ କରାଯିବ। ସ୍ୱର୍ଣ୍ଣିମ ଭାରତ ବିରାସତ୍ୱରୁ ବିକାଶ ବିଷୟବସ୍ତୁ ଉପରେ ଆଧାରିତ ଏହି ପ୍ରଜ୍ଞାପନ ମେଢ଼ଗୁଡ଼ିକ ପ୍ରସ୍ତୁତ କରାଯାଇଛି। ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଏହି ପ୍ରଜ୍ଞାପନ ମେଢ଼ଗୁଡ଼ିକ ଭାରତର ବିଭିନ୍ନ କ୍ଷେତ୍ରର ଶକ୍ତିକୁ ଉପସ୍ଥାପନ କରିବ। ଚଳିତ ବର୍ଷ ପରେଡ୍ରେ 3 ବାହିନୀ ପକ୍ଷରୁ ମିଳିତ ଭାବେ ଏକ ପ୍ରଜ୍ଞାପନ ମେଢ଼ ପ୍ରସ୍ତୁତ କରାଯାଇଛି। ସଶସ୍ତ ବାହିନୀର ଏକତା, ଜାତୀୟ ନିରାପତ୍ତା ଏବଂ ପରିଚାଳନାଗତ ଉତ୍କର୍ଷକୁ ଏଥିରେ ପ୍ରତିପାଦନ କରାଯିବ। ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ମଧ୍ୟ ପ୍ରଥମଥର ପାଇଁ ଚଳିତ ବର୍ଷ ଏକ ପ୍ରଜ୍ଞାପନ ମେଢ଼ ପ୍ରସ୍ତୁତ କରାଯାଇଛି। ଭୂବିଜ୍ଞାନ ମନ୍ତ୍ରଣାଳୟର ସଚିବ ଡକ୍ଟର ଏମ୍ ରବିଚନ୍ଦ୍ରନ୍ କହିଛନ୍ତି ଭାରତୀୟ ପାଣିପାଗ ବିଭାଗର 150 ବର୍ଷର ସମୃଦ୍ଧ ଇତିହାସ ଏବଂ ଯାତ୍ରାକୁ ଏହି ପ୍ରଦର୍ଶନୀ ମାଧ୍ୟମରେ ଲୋକଙ୍କ ସାମ୍ନାରେ ଉପସ୍ଥାପନ କରାଯିବ। ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ ବିରାସତ୍ ଭି ବିକାଶ ଭି ପ୍ରସଙ୍ଗ ଶୀର୍ଷକ ପ୍ରଜ୍ଞାପନ ମେଢ଼ ପରେଡ୍ରେ ପ୍ରଦର୍ଶନ କରାଯିବ। ମହାରାଷ୍ଟ୍ର ଜଲଗାଓଁ ଜିଲ୍ଲା ଅନ୍ତର୍ଗତ ପଚୋରା ତାଲୁକାଠାରେ ଗତ ସନ୍ଧ୍ୟାରେ ଘଟିଥିବା ଟ୍ରେନ୍ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା 12ରେ ପହଞ୍ଚିଛି। ସେମାନଙ୍କ ମଧ୍ୟରେ 3 ଜଣ ମହିଳା ଏବଂ ଗୋଟିଏ 10 ବର୍ଷର ଶିଶୁ ରହିଛନ୍ତି। 14 ଜଣ ଆହତ ହୋଇଛନ୍ତି। ଜଲଗାଓଁ ଆରକ୍ଷୀ ଅଧୀକ୍ଷକ ଡକ୍ଟର ମହେଶ୍ୱର ରେଡ୍ଡି କହିଛନ୍ତି ଆହତଙ୍କ ମଧ୍ୟରେ କେହି ଗୁରୁତର ଥିବା ଜଣାପଡ଼ିନାହିଁ। କେନ୍ଦ୍ରୀୟ ରେଳବାଇର ମୁଖ୍ୟ ଜନସମ୍ପର୍କ ଅଧିକାରୀ ସ୍ୱପ୍ନିଲ ନୀଲା କହିଛନ୍ତି ଆଲାରାମ୍ ଚେନ୍ ଟାଣିବା ଘଟଣା ପରେ କିଛି ଯାତ୍ରୀ ଟ୍ରେନ୍ରୁ ଓହ୍ଲାଇବା ସମୟରେ ଏହି ଦୁର୍ଘଟଣା ଘଟିଛି। ପୁଷ୍ପକ ଏକ୍ସପ୍ରେସ୍ର ଯାତ୍ରୀଙ୍କୁ କର୍ଣ୍ଣାଟକ ଏକ୍ସପ୍ରେସ୍ ଧକ୍କା ଦେବାରୁ ଏହି ଦୁର୍ଘଟଣା ଘଟିଛି। ନିକଟବର୍ତ୍ତୀ ଏକ ବଗିରେ ନିଆଁ ଲାଗିବାର ଗୁଜବ ପ୍ରଚାର ହେବା ଯୋଗୁଁ ଚେନ୍ ଟାଣିବା ଘଟଣା ଘଟିଥିବା ନେଇ ସେ ସୂଚନା ଦେଇଛନ୍ତି। ଏହି ଘଟଣାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଏବଂ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସ୍ ଗଭୀର ଶୋକ ପ୍ରକାଶ କରିଛନ୍ତି। ରାଷ୍ଟ୍ରପତି ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ପୃଥକ୍ ପୃଥକ୍ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ମୃତକଙ୍କ ପରିବାରବର୍ଗଙ୍କ ପ୍ରତି ସମବେଦନା ଜ୍ଞାପନ କରିବା ସହ ଆହତଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି। ସ୍ୱରାଷ୍ଟ୍ରମନ୍ତ୍ରୀ ଶ୍ରୀ ଶାହା ଦୁର୍ଘଟଣା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀ ଶ୍ରୀ ଫଡ଼ନାଭିସ୍ଙ୍କ ସହ ଆଲୋଚନା କରିଛନ୍ତି। ଶ୍ରୀ ଫଡ଼ନାଭିସ୍ ମୃତକଙ୍କ ପରିବାରବର୍ଗଙ୍କ ଲାଗି 5 ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଘୋଷଣା କରିଛନ୍ତି। ଆହତଙ୍କ ସମସ୍ତ ଚିକିତ୍ସା ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ ବୋଲି ସେ କହିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ୱେଷ୍ଟବ୍ୟାଙ୍କର ଜେନିନ୍ ସହର ଉପରେ ଇସ୍ରାଏଲ୍ର ସାମରିକ ଅଭିଯାନ ଯୋଗୁଁ 10 ଜଣ ପାଲେଷ୍ଟାଇନ୍ ପ୍ରାଣ ହରାଇଛନ୍ତି। ଗାଜା ଅସ୍ତ୍ରବିରତି କାର୍ଯ୍ୟକାରୀ ହେବାର କିଛିଦିନ ପରେ ଇସ୍ରାଏଲ୍ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି। ଇସ୍ରାଏଲ୍ ସେନା, ପୁଲିସ୍, ସିନ୍ବେଟ୍ ସୁରକ୍ଷା ଏଜେନ୍ସି ମିଳିତ ଭାବରେ ଆଇରନ୍ ୱାଲ୍ ଶୀର୍ଷକ ଏହି ଅଭିଯାନ କରିଛନ୍ତି। ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ କହିଛନ୍ତି ଜେନିନ୍ ସହରର ଆତଙ୍କବାଦକୁ ସମ୍ପୂର୍ଣ୍ଣ ମୂଳୋତ୍ପାଟନ କରିବା ପାଇଁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି। ଗତ 2023 ଅକ୍ଟୋବର 7ରେ ହମାସ ପକ୍ଷରୁ ଆକ୍ରମଣ ପୂର୍ବରୁ ଇସ୍ରାଏଲ୍ ସେନା ଏବଂ ପାଲେଷ୍ଟାଇନ୍ ଆତଙ୍କବାଦୀଙ୍କ ଆକ୍ରମଣରେ ଜେନିନ୍ ସହରରେ ବାରମ୍ଭାର ସଂଘର୍ଷ ହୋଇଥିଲା। ପାଲେଷ୍ଟାଇନ୍ ସରକାରୀ ଗଣମାଧ୍ୟମ ୱାଫା କହିଛି ଇସ୍ରାଏଲ୍ ଯୁଦ୍ଧ ବିମାନ ଜେନିନ୍ ସହର ଉପରେ ଆକ୍ରମଣ କରିଥିବା ବେଳେ ସ୍ଥଳସେନା ସହରର ଶରଣାର୍ଥୀ ଶିବିରକୁ ଘେରାଉ କରି ରଖିଛି। ଆମ୍ଭୁଲାନ୍ସଗୁଡ଼ିକୁ ସେଠାରେ ପ୍ରବେଶ କରିବାକୁ ବାରଣ କରାଯାଇଛି। ଏହାର ଜବାବରେ ପଶ୍ଚିମ ତଟରେ ଥିବା ପାଲେଷ୍ଟାଇନ୍ ଏବଂ ବିପ୍ଳବୀ ଯୁବକ ଗୋଷ୍ଠୀକୁ ଇସ୍ରାଏଲ୍ ସେନା ସହ ସଂଘର୍ଷରେ ସାମିଲ ହେବାକୁ ହମାସ ପକ୍ଷରୁ ଆହ୍ୱାନ ଦିଆଯାଇଛି। ସୂଚନାଯୋଗ୍ୟ, ୱେଷ୍ଟବ୍ୟାଙ୍କର ପାଲେଷ୍ଟାଇନୀୟ ଗତ 15 ତାରିଖରେ ହୋଇଥିବା ଗାଜା ଅସ୍ତ୍ରବିରତିକୁ ସ୍ୱାଗତ କରିଥିଲେ। ଉତ୍ତରାଖଣ୍ଡରେ ଆଜି 100 ପୌରସଂସ୍ଥା ପାଇଁ ମତଦାନ ଅନୁଷ୍ଠିତ ହେବ। ସକାଳ 8ଟାରୁ ଅପରାହ୍ନ 5ଟା ପର୍ଯ୍ୟନ୍ତ ମତଗ୍ରହଣ କରାଯିବ। ରାଜ୍ୟ ନିର୍ବାଚନ କମିଶନର ସୁଶୀଲ କୁମାର କହିଛନ୍ତି ଏଥିପାଇଁ ସମଗ୍ର ରାଜ୍ୟରେ 1,515 ମତଦାନ କେନ୍ଦ୍ର ସ୍ଥାପନ କରାଯାଇଛି। 3,394 ପୁଲିଂ ବୁଥ୍ରେ 30,29,000 ଭୋଟର ସେମାନଙ୍କର ମତାଧିକାର ସାବ୍ୟସ୍ତ କରିବେ। ସ୍ୱଚ୍ଛ ଏବଂ ଅବାଧ ନିର୍ବାଚନ ପାଇଁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି ବୋଲି ଶ୍ରୀ କୁମାର ସୂଚନା ଦେଇଛନ୍ତି। ଇଡେନ୍ ଗାର୍ଡନ୍ ଟି20 ମ୍ୟାଚ୍ରେ ଭାରତ ଇଂଲଣ୍ଡକୁ 7 ପରାସ୍ତ କରିଛି। ଟସ୍ ଜିତି ଭାରତ ଇଂଲଣ୍ଡକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା। ଇଂଲଣ୍ଡ ନିର୍ଦ୍ଧାରିତ 20 ଓଭରରେ ସମସ୍ତ ୱିକେଟ୍ ହରାଇ 132 ରନ୍ ସଂଗ୍ରହ କରିଥିଲା। ଦଳ ପକ୍ଷରୁ ଅଧିନାୟକ ଜୋସ୍ ବଟଲର 44 ବଲ୍ରୁ ସର୍ବାଧିକ 68 ରନ୍ ସଂଗ୍ରହ କରିଥିଲେ। 133 ରନ୍ର ବିଜୟ ଲକ୍ଷ୍ୟକୁ ଭାରତ 12 ଓଭର 5 ବଲ୍ରେ 3 ବିନିମୟରେ ହାସଲ କରିଥିଲା। ଭାରତ ପକ୍ଷରୁ ଅଭିଷେକ ଶର୍ମା 34 ବଲ୍ରୁ 79 ରନ୍ର ଚିତ୍ତାକର୍ଷକ ପାଳି ଖେଳିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସଞ୍ଜୁ ସାମସନ 26 ରନ୍ ଏବଂ ତିଲକ ବର୍ମା ଅପରାଜିତ 19 ରନ୍ ସଂଗ୍ରହ କରିଥିଲେ। ଏହି ବିଜୟ ସହ ଭାରତ 5-1 ସିରିଜ୍ରେ 1-0 ଆଗୁଆ ରହିଛି। ଦ୍ୱିତୀୟ ମ୍ୟାଚ୍ ଆସନ୍ତା ଶନିବାର ଦିନ ଚେନ୍ନାଇର ଏମ୍ଏମ୍ ଚିଦାମ୍ବରମ୍ ଷ୍ଟାଡିୟମ୍ଠାରେ ଖେଳାଯିବ। ହକି ଇଣ୍ଡିଆ ଲିଗ୍ ପ୍ରତିଯୋଗିତାରେ ପୁରୁଷ ବର୍ଗରେ ଗତକାଲି ଜେଏସ୍ଡବ୍ଲ୍ୟୁ ସୁରୁମା ହକି କ୍ଲବ୍ ବିଜୟୀ ହୋଇଛି। ରାଞ୍ଚିର ଜୟପାଲ ସିଂ ମୁଣ୍ଡା ହକି ଷ୍ଟାଡିୟମ୍ରେ ଗତକାଲି ଖେଳାଯାଇଥିବା ଏହି ମ୍ୟାଚ୍ରେ ସୁରୁମା ହକି କ୍ଲବ୍ ଦିଲ୍ଲୀ ଏସ୍ଜି ପାଇପର୍ସକୁ 2-1 ଗୋଲ୍ରେ ପରାସ୍ତ କରିଛି। ଏହି ବିଜୟ ସହ ସୁରୁମା ହକି କ୍ଲବ୍ ତାଲିକାର ତୃତୀୟ ସ୍ଥାନକୁ ଉନ୍ନୀତ ହୋଇଥିବାବେଳେ ଦିଲ୍ଲୀ ଏସ୍ଜି ପାଇପର୍ସ ତାଲିକାର ନିମ୍ନତମ ସ୍ଥାନରେ ରହିଛି। ଅନ୍ୟପକ୍ଷରେ ମହିଳା ବର୍ଗରେ ସ୍ରାଚି ରାହା ବେଙ୍ଗଲ ଟାଇଗର୍ସ ଦିଲ୍ଲୀ ଏସ୍ଜି ପାଇପର୍ସକୁ 2-0 ଗୋଲ୍ରେ ପରାସ୍ତ କରିଛି। ଆଜି ମହିଳା ବର୍ଗରେ ରାଞ୍ଚିଠାରେ ଓଡ଼ିଶା ୱାରିୟର୍ସ ଏବଂ ଦିଲ୍ଲୀ ଏସ୍ଜି ପାଇପର୍ସ ମଧ୍ୟରେ ସନ୍ଧ୍ୟା 6:15ରେ ମୁକାବିଲା ହେବ। ପୁରୁଷ ବର୍ଗରେ ରାଉରକେଲାଠାରେ ତାମିଲନାଡୁ ଡ୍ରାଗନ୍ସ ଏବଂ ହାଇଦ୍ରାବାଦ ତୁଫାନ୍ସ ରାତି 8:15ରେ ପରସ୍କରକୁ ଭେଟିବେ। ଆଇସିସି 19 ବର୍ଷର କମ୍ ମହିଳା ଟି20 କ୍ରିକେଟ୍ ବିଶ୍ୱକପ୍ ପ୍ରତିଯୋଗିତାର ଏକ ଗ୍ରୁପ୍ ପର୍ଯ୍ୟାୟ ମ୍ୟାଚ୍ରେ ଆଜି ଭାରତ ଶ୍ରୀଲଙ୍କାକୁ ଭେଟିବ। ମାଲେସିଆର କ୍ୱାଲାଲମ୍ପୁରଠାରେ ଭାରତୀୟ ସମୟ ମଧ୍ୟାହ୍ନ 12:00 ଏହି ମ୍ୟାଚ୍ ଆରମ୍ଭ ହେବ। ଗ୍ରୁପ୍ ଏ ପର୍ଯ୍ୟାୟରେ ଭାରତ ଗତ ରବିବାର ଦିନ ୱେଷ୍ଟଇଣ୍ଡିଜ୍କୁ 9 ପରାସ୍ତ କରିଥିବା ବେଳେ ମଙ୍ଗଳବାର ଦିନ ମାଲେସିଆ ବିରୁଦ୍ଧରେ 10 ବିଜୟ ହାସଲ କରିଥିଲା। ଗ୍ରୁପ୍ ପର୍ଯ୍ୟାୟ ତାଲିକାରେ ଭାରତ ଏପର୍ଯ୍ୟନ୍ତ ତାଲିକାର ଶୀର୍ଷ ସ୍ଥାନରେ ରହିଛି। 2 ବିଜୟ ସହ ଭାରତ ସୁପର 6 ପର୍ଯ୍ୟାୟକୁ ଉନ୍ନୀତ ହୋଇସାରିଛି। ଇଣ୍ଡିଆନ୍ ସୁପର ଲିଗ୍ ଫୁଟବଲ ପ୍ରତିଯୋଗିତାରେ ଓଡ଼ିଶା ଏଫ୍ସି ଗତକାଲିର ମ୍ୟାଚ୍ରେ ବିଜୟୀ ହୋଇଛି। ବେଙ୍ଗାଲୁରୁରେ ଖେଳାଯାଇଥିବା ଏହି ପ୍ରତିଯୋଗିତାରେ ଓଡ଼ିଶା ଏଫ୍ସି 3-2 ଗୋଲ୍ରେ ବେଙ୍ଗାଲୁରୁ ଏଫ୍ସିକୁ ପରାସ୍ତ କରିଛି। ଏହି ବିଜୟ ସହ 17 ମ୍ୟାଚ୍ରୁ 24 ପଏଣ୍ଟ ହାସଲ କରି ଓଡ଼ିଶା ଏଫ୍ସି ତାଲିକାର ଷଷ୍ଠ ସ୍ଥାନରେ ପହଞ୍ଚିଛି। ଆସନ୍ତା 3 ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିୟମ୍ରେ ଓଡ଼ିଶା ଏଫ୍ସି ଏବଂ ନର୍ଥ ଇଷ୍ଟ ୟୁନାଇଟେଡ୍ ମଧ୍ୟରେ ମୁକାବିଲା ହେବ। ମୁଖ୍ୟ ସମ୍ଭାଦଗୁଡ଼ିକ ପୁଣିଥରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ 128ତମ ଜୟନ୍ତୀ ଅବସରରେ ଆଜି ପାଳନ କରାଯାଉଛି ପରାକ୍ରମ ଦିବସ। 76ତମ ସାଧାରଣତନ୍ତ୍ର ଦିବସ ପରେଡ୍ରେ ସ୍ୱର୍ଣ୍ଣିମ ଭାରତ ବିରାସତ୍ ଓ ବିକାଶ ଆଧାରିତ ପ୍ରଦର୍ଶିତ ହେବ 26 ପ୍ରଜ୍ଞାପନ ମେଢ଼। ମହାରାଷ୍ଟ୍ର ଜଲଗାଓଁ ଟ୍ରେନ୍ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା 12 ବୃଦ୍ଧି, ଶୋକ ପ୍ରକାଶ କଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ। ୱେଷ୍ଟବ୍ୟାଙ୍କର ଜେନିନ୍ ସହରରେ ଇସ୍ରାଏଲ୍ର ସାମରିକ ଅଭିଯାନ ଯୋଗୁଁ 10 ପାଲେଷ୍ଟିନୀଙ୍କର ମୃତ୍ୟୁ ଏବଂ ଇଡେନ୍ ଗାର୍ଡେନ୍ସରେ ଟି20 ବିଜୟ ସହ ଭାରତ ଇଂଲଣ୍ଡ ବିପକ୍ଷ 5 ସିରିଜ୍ରେ 1-0 ଆଗୁଆ। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ newsonair.gov.in ୱେବ୍ସାଇଟ୍ ଏବଂ newsonair ଆପ୍ରେ ଲଗ୍ଇନ୍ କରିପାରିବେ।